ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ। ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ଜଟିଳ ମାମଲାଗୁଡ଼ିକର ସମାଧାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ କୋଲକାତାର କେନ୍ଦ୍ରୀୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଫ୍ରାନ୍ସକୁ ତିନିଦିନିଆ ସରକାରୀ ଗସ୍ତରେ ଗଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ। ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳତାର ନୀତି ପ୍ରସାର ଉଦ୍ଦେଶ୍ୟରେ ଭାରତୀୟ ପ୍ରତିନିଧି ଦଳର ବିଭିନ୍ନ ଦେଶ ଗସ୍ତ ଜାରି। ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କୋଲକାତାର ନ୍ୟୁ ଟାଉନ୍ରେ କେନ୍ଦ୍ରୀୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀର ନୂତନ ଅଟ୍ଟାଳିକାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି କୋଲକାତାର ଏହି ନୂତନ ସିଏଫ୍ଏସ୍ଏଲ୍ ଲାବୋରେଟୋରୀ ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ଜଟିଳ ମାମଲାଗୁଡ଼ିକର ସମାଧାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଭାରତ ସରକାର କି ଓର ସେ ହର ଜିଲ୍ଲେ ମେ ଏକ ଫରେନ୍ସିକ୍ ମୋବାଇଲ ଭ୍ୟାନ୍ କେ ଲିଏ ହର ରାଜ୍ୟକୁ ସହାୟତା ଅଫର କି ହେ ହମନେ ଦୂରଦର୍ଶିତା କେ ସାଥ କାନୁନ 24 ମେ ଆୟା 20 ମେ ହମ ନେସନାଲ ଫରେନ୍ସିକ୍ ସାଇନ୍ସ ୟୁନିଭର୍ସିଟି କି ସ୍ଥାପନା କରି ଚୁକେ ଥେ। 26 ପରିସର କରିବ କରିବ ହର ବଡ଼େ ରାଜ୍ୟ ମେ ଏକ NFSU କି କଲେଜ ହମ ବନାଏଙ୍ଗେ ଜିସେ ଟ୍ରେନ ମେନ ପାୱାର ମିଲେ।
ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗକୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ରାତିରେ କୋଲକାତାଠାରେ ପହଞ୍ଚିଥିଲେ। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଆଜି ଫ୍ରାନ୍ସକୁ ତାଙ୍କ ତିନିଦିନିଆ ସରକାରୀ ଗସ୍ତ ଆରମ୍ଭ କରିଛନ୍ତି। ଏହି ଗସ୍ତ ପ୍ରମୁଖ ୟୁରୋପୀୟ ଅଂଶୀଦାରମାନଙ୍କ ସହିତ ରଣନୈତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବା ସହ ସହଭାଗୀ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା କ୍ଷେତ୍ରରେ ଭାରତର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଫ୍ରାନ୍ସରେ ଅବସ୍ଥାନ ସମୟରେ ଶ୍ରୀ ଗୋୟଲ ସେଠାକାର ଅର୍ଥମନ୍ତ୍ରୀ ଏରିକ୍ ଲୋମ୍ବାର୍ଡ, ବାଣିଜ୍ୟ ମନ୍ତ୍ରୀ ଲରେଣ୍ଟ ସେଣ୍ଟ ମାର୍ଟିନ୍ଙ୍କ ସମେତ ଫରାସୀ ମନ୍ତ୍ରୀମାନଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସରେ ରହଣି ସମୟରେ ଭାରତ ଫ୍ରାନ୍ସ ବ୍ୟବସାୟ କ୍ଷେତ୍ରର ପ୍ରମୁଖ ଅଂଶୀଦାର ମାନଙ୍କ ମଧ୍ୟରେ ଆଲୋଚନାରେ ଭାଗ ନେବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ମନ୍ତ୍ରୀ ବିଶ୍ୱ ବାଣିଜ୍ୟ ସଂଗଠନର ମନ୍ତ୍ରୀମାନଙ୍କ ସହ ଅନୌପଚାରିକ ସମାବେଶରେ ମଧ୍ୟ ଅଂଶଗ୍ରହଣ କରିବେ। ଏହି ଗୁରୁତ୍ୱପୂର୍ଣ୍ଣ ଫୋରମରେ ସେ ପ୍ରମୁଖ ବହୁପାକ୍ଷିକ ବାଣିଜ୍ୟ ପ୍ରସଙ୍ଗ ଉପରେ ବିଶ୍ୱ ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରି ଭାରତର ଦୃଷ୍ଟିକୋଣ ସ୍ୱଷ୍ଟ କରିବେ। ଭାରତର ନିରନ୍ତର ପ୍ରୟାସର ଅଂଶସ୍ୱରୂପ ଅପରେସନ ସିନ୍ଦୁର ଅନ୍ତର୍ଗତ ଆତଙ୍କବାଦ ବିରୋଧରେ ଭାରତର ନୀତିଗତ ଏବଂ ଦୃଢ଼ ମନୋଭାବ ନେଇ ଗଠିତ 7 ସଂସଦୀୟ ପ୍ରତିନିଧି ଦଳ ସେମାନଙ୍କର ପ୍ରସାର କାର୍ଯ୍ୟକ୍ରମ ସହ ବିଭିନ୍ନ ଦେଶରେ ଅଛନ୍ତି। ଏହି ପ୍ରତିନିଧି ଦଳ ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତିର ବାର୍ତ୍ତା ପ୍ରଦାନ କରିଛନ୍ତି। ଶଶି ଥୁରୁନ୍ଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଆଜି ବ୍ରାଜିଲ୍ ଗସ୍ତ ପାଇଁ ବ୍ରାସିଲିଆରେ ପହଞ୍ଚିଥିଲେ। ପ୍ରତିନିଧି ଦଳକୁ ବିମାନ ବନ୍ଦରରେ ଚାର୍ଜ ଡି ଆଫେୟାର୍ସ ସନ୍ଦୀପ କୁମାର କୁଜୁର ସ୍ୱାଗତ କରିଛନ୍ତି। ଶ୍ରୀ ଥୁରୁର୍ କହିଛନ୍ତି ସେମାନେ ବ୍ରାଜିଲରେ ଏକ ଗଠନମୂଳକ ଆଲୋଚନା ପାଇଁ ଅପେକ୍ଷା କରିଛନ୍ତି। ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଧେଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳ ଲାଇବେରିଆର ମନରୋଭିଆରେ ତିନିଦିନ ରହଣି ସମୟରେ ସେଠାକାର ରାଷ୍ଟ୍ରପତି, ପ୍ରତିନିଧି ସଭାର ବାଚସ୍କତି, ସିନେଟର, ପ୍ରୋ ଟେମ୍ପର, ଲାଇବେରିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାକ୍ଷାତ କରିବେ। ଜେଡିୟୁ ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ପ୍ରତିନିଧି ଦଳ ଇଣ୍ଡୋନେସିଆକୁ ସଫଳ ଗସ୍ତ ଶେଷ କରିବା ପରେ ଆଜି ମାଲେସିଆର କୁଆଲାଲମ୍ପୁରରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ ମାଲେସିଆର ମନ୍ତ୍ରୀ, ସାଂସଦ, ବିଶେଷଜ୍ଞ ଦଳ, ଶିକ୍ଷାନୁଷ୍ଠାନ, ଗଣମାଧ୍ୟମ ଏବଂ ଭାରତୀୟ ସମ୍ପ୍ରଦାୟ ସହ ସାକ୍ଷାତ କରି ଭାରତର ଜାତୀୟ ସହମତି ଏବଂ ସମସ୍ତ ପ୍ରକାର ଆତଙ୍କବାଦ ବିରୁଦ୍ଧରେ ଭାରତର ସାମୂହିକ ସଂକଳ୍ପ ବିଷୟରେ ଅବଗତ କରାଇବେ। ଆଲଜେରିଆରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ସର୍ବଦଳୀୟ ପ୍ରତିନିଧି ଦଳ ଆଲଜେରିଆର ଗଣମାଧ୍ୟମ, ବୁଦ୍ଧିଜୀବୀ, ପ୍ରବାସୀ ଭାରତୀୟଙ୍କ ଏକ ବର୍ଗଙ୍କୁ ବିଶ୍ୱ ପ୍ରତି ଆତଙ୍କବାଦର ବିପଦ ସମ୍ପର୍କରେ ଅବଗତ କରାଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବିଦେଶରେ ଜାତୀୟ ସମ୍ପ୍ରଦାୟ ଏବଂ ଆଲଜେରିଆର ଆଫ୍ରିକୀୟ ବ୍ୟାପାରର ବରିଷ୍ଠ ଅଧିକାରୀମାନେ ଏହି ଆଲୋଚନାରେ ଯୋଗ ଦେଇଥିଲେ। ଆଲୋଚନା ପରେ ପେହେଲଗାଓଁ ଆତଙ୍କବାଦୀ ଆକ୍ରମଣର ପୀଡ଼ିତମାନଙ୍କ ପାଇଁ 1 ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳ ଚଳିତ ମାସ 3 ପର୍ଯ୍ୟନ୍ତ ବ୍ରିଟେନ୍ ଗସ୍ତରେ ରହିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଭାରତର ପ୍ରତିବଦ୍ଧତାକୁ ସ୍ୱଷ୍ଟ କରିବା ସହ ସେମାନେ ହାଉସ୍ ଅଫ୍ କମନ୍ସର ବାଚସ୍ପତି ଲିଣ୍ଡସେ ହୋଇ ଏବଂ ବ୍ରିଟେନ୍ ସଂସଦର ପ୍ରତିନିଧିମାନଙ୍କୁ ଅବଗତ କରାଇବେ। ଡିଏମ୍କେ ସାଂସଦ କେ କାନିବୋଝିଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳ ସ୍ୱେନ୍ର ମାଦ୍ରିଦ୍ରେ ପହଞ୍ଚିଛନ୍ତି। ଆଗାମୀ 2 ମଧ୍ୟରେ ପ୍ରତିନିଧି ମଣ୍ଡଳୀ ସ୍ୱେନ୍ ସରକାରଙ୍କ ସଦସ୍ୟ, ପ୍ରବାସୀ ଭାରତୀୟମାନଙ୍କୁ ସାକ୍ଷାତ କରି ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତାର ମତ ଉପସ୍ଥାପନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଜିଠାରୁ ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା 19 KG ବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ 24 ଟଙ୍କା ହ୍ରାସ କରାଯାଇଛି। ତେବେ ଘରୋଇ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ କୌଣସି ହ୍ରାସ ହୋଇନାହିଁ। ଚଳିତ ବର୍ଷ ଏପ୍ରିଲ ମାସରେ ଘରୋଇ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ 41 ଟଙ୍କା ହ୍ରାସ କରାଯାଇଥିଲା। ଭାରତୀୟ ସଶସ୍ତ୍ର ବାହିନୀର ଆଧୁନିକୀକରଣକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅସ୍ତ୍ରଶସ୍ତ କ୍ରୟ ପ୍ରକ୍ରିୟାକୁ ସଂକ୍ଷିପ୍ତ କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ କହିଛନ୍ତି, ଏହି ପଦକ୍ଷେପ ମାଧ୍ୟମରେ ସମୟ ବଞ୍ଚିବା ସହ ବର୍ତ୍ତମାନର ଆବଶ୍ୟକତା ସହ ମେଳ ଖାଉଥିବା 2020 କ୍ରୟ ନିୟମକୁ ସଂଶୋଧନ କରାଯାଉଛି। ନୂଆଦିଲ୍ଲୀରେ ପ୍ରତିରକ୍ଷା ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, ମନ୍ତ୍ରଣାଳୟ କ୍ରୟଚକ୍ରର କିଛି ପ୍ରକ୍ରିୟା ପାଇଁ ସମୟସୀମାକୁ ହ୍ରାସ କରିଛନ୍ତି। ଜାହାଜ ନିର୍ମାଣ କ୍ଷେତ୍ରରେ ଉନ୍ନତ ମଧ୍ୟମ ଯୁଦ୍ଧ ବିମାନ ପ୍ରକଳ୍ପ ପାଇଁ ନୂତନ ପଦ୍ଧତି ପୂର୍ବରୁ କାର୍ଯ୍ୟକାରୀ କରାଯାଉଛି ବୋଲି ସୂଚନା ଦେଇଛନ୍ତି। ସରକାର May 27 ଏକ ସ୍ୱଦେଶୀ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନର ବିକାଶକୁ କାର୍ଯ୍ୟାନ୍ୱୟନ ପାଇଁ ଯୋଜନା ପ୍ରକାଶ କରିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ 2025 ସଂସ୍କାରର ବର୍ଷ ଭାବେ ଘୋଷଣା କରିଛି। ସୈନ୍ୟବାହିନୀକୁ ନୂତନ ଆହ୍ୱାନର ମୁକାବିଲା କରିବାକୁ ସକ୍ଷମ କରିବା ତଥା ଯୁଦ୍ଧ ପ୍ରସ୍ତୁତ ବାହିନୀରେ ପରିଣତ କରିବା ଏହାର ଲକ୍ଷ୍ୟ ରହିଛି। ମିଜୋରାମରେ ଗତ 3 ଦିନ ଧରି ବନ୍ୟା ଏବଂ ଭୂସ୍ଖଳନ ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଆଇଜଲ, ଲୁଙ୍ଗଲେଇ, ଚମ୍ପାଇ, କୋଲାସି, ସେରଛିପ୍, ଲଙ୍ଗଟଲାଇ ଆଦି ଜିଲ୍ଲାରେ ଅନେକ ଭୂସ୍ଖଳନ ହୋଇଛି। ଚମ୍ପାଇ ଜିଲ୍ଲାରେ ଆଜି ସକାଳେ ଭାରତ ମିଆଁମାର ସୀମା ନିକଟବର୍ତ୍ତୀ ଭାପାଇ ଗ୍ରାମରେ ହୋଇଥିବା ଭୂସ୍ଖଳନରେ 3 ଜଣଙ୍କର ମୃତ୍ୟୁ ହୋଇଛି। ଆକାଶବାଣୀ ସହ କଥାବାର୍ତ୍ତା ବେଳେ ଭାରତୀୟ ପାଣିପାଗ ବିଭାଗ ଆଇଜଲ୍ର ନିର୍ଦ୍ଦେଶକ ସୁଧୀର କୁମାର ଦ୍ୱିବେଦୀ କହିଛନ୍ତି, ଆସନ୍ତାକାଲି ପର୍ଯ୍ୟନ୍ତ ମିଜୋରାମରେ ଝଡ଼ ତୋଫାନ ବିଜୁଳି ସହିତ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସିକିମ୍ର ମାଙ୍ଗାନ୍ ଜିଲ୍ଲାରେ ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସରକାରୀ ସୂତ୍ର ଅନୁସାରେ ମାଙ୍ଗାନ୍ ଜିଲ୍ଲାର ଲାଚେନ୍ ଏବଂ ଲୋଚୁଙ୍ଗରେ ପ୍ରାୟ 1500 ପର୍ଯ୍ୟଟକ ଅଟକି ରହିଛନ୍ତି। ବିଭିନ୍ନ ସଂସ୍ଥା ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ନ ହେବା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ବର୍ଷା ଯୋଗୁଁ ମାଙ୍ଗାନ୍ ଜିଲ୍ଲାର କିଛି ସ୍ଥାନରେ ପିସ୍ତା ନଦୀରେ ଜଳ ପ୍ରବାହ ଅଧିକ ରହିଛି। ଅନ୍ୟପକ୍ଷରେ ଚୁଙ୍ଗଥାଙ୍ଗରେ ନିଖୋଜ 9 ଜଣ ପର୍ଯ୍ୟଟକଙୁ ଖୋଜିବା ଲାଗି ପ୍ରୟାସ ଜାରି ରହିଛି। 78ତମ ସ୍ୱାଧୀନତା ଦିବସ ଉପଲକ୍ଷେ କେନ୍ଦ୍ର ସରକାର ଯୁବବର୍ଗଙ୍କ ପାଇଁ ଆଜିଠାରୁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ପ୍ରଥମ ପ୍ରତିଯୋଗିତା ହେଉଛି ଅପରେସନ୍ ସିନ୍ଦୁର। ଆତଙ୍କବାଦ ବିରୁଦ୍ଧରେ ଭାରତର ନୀତିକୁ ପୁନଃ ପରିଭାଷିତ କରିବା ଉପରେ ଏକ ଦ୍ୱିଭାଷୀ ପ୍ରବନ୍ଧ ପ୍ରତିଯୋଗିତା। ପ୍ରତିଯୋଗିତାର ଶ୍ରେଷ୍ଠ 3 ବିଜେତା ପ୍ରତ୍ୟେକ 10,000 ଟଙ୍କାର ନଗଦ ପୁରସ୍କାର ପାଇବା ସହ ନୂଆଦିଲ୍ଲୀର ଲାଲକିଲ୍ଲାରେ 78ତମ ସ୍ୱାଧୀନତା ଦିବସରେ ଯୋଗଦେବାର ସୁଯୋଗ ପାଇବେ। ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ଅଂଶଗ୍ରହଣକାରୀମାନେ MyGOV ୱେବ୍ସାଇଟ୍ ପରିଦର୍ଶନ କରି ସବିଶେଷ ତଥ୍ୟ ପାଇପାରିବେ। ରୁଷର କୃଷ୍କ ଅଞ୍ଚଳରେ ଝେଲଜନୋଗୋର୍ସ୍କ ଜିଲ୍ଲାରେ ଏକ ରେଳ ପୋଲ ଭୁଶୁଡ଼ି ପଡ଼ିବା ପରେ ଏକ ମାଲବାହୀ ଟ୍ରେନ୍ର 3ଟି ବଗି ଲାଇନ୍ଚ୍ୟୁତ ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ସେଠାକାର ରାଜ୍ୟପାଳ ଆଲେକ୍ଜାଣ୍ଡର ଖିନ୍ଷ୍ଟାଇନ୍ କହିଛନ୍ତି, ଟ୍ରେଷ୍ଣୋ କାଲିନୋଭାକା ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସେ କହିଛନ୍ତି, ଦୁର୍ଘଟଣା ପରେ ସେହି ଟ୍ରେନ୍ରେ ନିଆଁ ଲାଗିଯାଇଥିଲା। ଜରୁରୀକାଳୀନ ପ୍ରତିକ୍ରିୟା ଦଳଗୁଡ଼ିକ ନିଆଁକୁ ଆୟତ୍ତ କରିଥିଲେ। ପୂର୍ବରୁ ଗତକାଲି ପଶ୍ଚିମ ବ୍ରାଞ୍ଚ୍କ ଅଞ୍ଚଳରେ ଏକ ପୋଲ ଭୁଶୁଡ଼ି ପଡ଼ିବା ପରେ ଯାତ୍ରୀବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିଲା। 7 ଜଣଙ୍କର ମୃତ୍ୟୁ ହେବା ସହ 30 ଜଣ ଲୋକ ଆହତ ହୋଇଥିଲେ। ଟ୍ରେନ୍ଟି ମସ୍କୋରୁ କ୍ଲିମୋଭା ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହା ଲାଇନ୍ଚ୍ୟୁତ ହୋଇଥିଲା। ଖେଳ ଖବର। ଆଇପିଏଲ୍ T20 କ୍ରିକେଟ୍ ସିରିଜ୍ର ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଆଜି ସନ୍ଧ୍ୟା 7:30 ସମୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଆଜି ମ୍ୟାଚ୍ର ବିଜେତା ଆସନ୍ତା ମଙ୍ଗଳବାର ଦିନ ରହିଥିବା ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହ ମୁକାବିଲା କରିବ। ଆଇପିଏଲ୍ରେ ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ 5 ଥର ଟାଇଟଲ୍ ହାସଲ କରିଛି। ପୂର୍ବ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 6 ୱିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରାସ୍ତ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ 20 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିବା ପରେ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍କୁ ଉନ୍ନୀତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ଜଟିଳ ମାମଲାଗୁଡ଼ିକର ସମାଧାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ କୋଲକାତାର କେନ୍ଦ୍ରୀୟ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରୀ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଫ୍ରାନ୍ସକୁ 3 ଦିନିଆ ସରକାରୀ ଗସ୍ତରେ ଗଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ। ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳତାର ନୀତି ପ୍ରସାର ଉଦ୍ଦେଶ୍ୟରେ ଭାରତୀୟ ପ୍ରତିନିଧି ଦଳର ବିଭିନ୍ନ ଦେଶ ଗସ୍ତ ଜାରି। ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।